भगवते वासुदेवाय। ॐ नमः भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कन्ध 13वां अध्याय श्लोक 40। पुरवादब्धं क्रीडन्तं ददृशे सकलं हरिं। ଆକ୍ଚୁଆଲି ପୂର୍ବବତ୍ ଆଗରେ ରହିବ ଅବଦମ କ୍ରୀଡ଼ନ୍ତୁ, ମାନେ ପୁରୁଣା ଆଗରୁ ଯେଭଳି କରୁଥିଲେ ସେଇଭଳି ଭାବରେ ଗୋଟିଏ ବର୍ଷ କ୍ରୀଡ଼ କଲେ ଯାହା ହେବ, ଟିକେ ଭୁଲ ଅଛି, ଆ ହେବ ପୂର୍ବ ଦରେ ଆକାର ଗୋଟେ ରହିବ ଅବଦମ କ୍ରୀଡ଼ନ୍ତୁ ସାବଧାନ ବାଦ ତାବତ୍ ଯେତେବେଳେ ପର୍ଯ୍ୟନ୍ତ ଏତିୟ ଫେରିଆସି ଆତ୍ମଭୂ ବ୍ରହ୍ମା ଆତ୍ମମାନେନ ନିଜର ବା ବ୍ରହ୍ମାଙ୍କର ନିଜ ଗଣନା ଅନୁସାରେ ତ୍ରୁଟି ଅନିହସା ଏକ ମୁହୂର୍ତ୍ତରେ ପୂର୍ବ ଠିକ୍ ପୂର୍ବ ପରି ଆ ଅବଦମ ମନୁଷ୍ୟଙ୍କ ଗଣନା ଅନୁସାରେ ଏକ ବର୍ଷ କ୍ରୀଡ଼ାନ୍ତମ ଖେଳି ଖେଳି ଦୃଶ୍ୟ ସେ ଦେଖିଲେ ସକାଳ ତାଙ୍କ ଅଂଶ ସହ ହରିମ ଭଗବାନ ଶ୍ରୀହରି ବା ଶ୍ରୀକୃଷ୍ଣ ଶ୍ରୀକର ଅନୁଭବ ବ୍ରହ୍ମା ଯେତେବେଳେ ତାଙ୍କ ଗଣନା ଅନୁସାରେ ଏକ କ୍ଷଣ ମାତ୍ର କାଳ ପରେ ଫେରିଆସିଲେ ସେତେବେଳେ ସେ ଦେଖିଲେ ଯେ ଯଦିଓ ମନୁଷ୍ୟଙ୍କ ଗଣନା ଅନୁସାରେ ଏକ ବର୍ଷ ଅଧିକ ହୋଇଛି ତଥାପି ଭଗବାନ ଶ୍ରୀକୃଷ୍ଣ ଠିକ୍ ପୂର୍ବ ପରି ତାଙ୍କ ଅଂଶ ରୂପୀ ବାଳକ ଓ ବାଛୁରୀମାନଙ୍କ ସହ କ୍ରୀଡ଼ା କରୁଛନ୍ତି ଭାବାର୍ଥରେ ପ୍ରଭୁ କହୁଛନ୍ତି ଯେ ବ୍ରହ୍ମା ନିଜର ସମମାପ ଅନୁସାରେ କେବଳ ଏକ ପଲକ ପାଇଁ ଚାଲିଯାଇଥିଲେ, କିନ୍ତୁ ଯେତେବେଳେ ସେ ଫେରିଆସିଲେ ସେତେବେଳେ ମାନବୀୟ ଗଣନା ଅନୁସାରେ ଏକ ବର୍ଷ ଅତୀତ ହୋଇଥିଲା। ବିଭିନ୍ନ ଲୋକରେ କାଳର ଗଣନା ଭିନ୍ନ ଭିନ୍ନ ହୁଏ, ଯେପରି ମନୁଷ୍ୟ ତିଆରି ଅନ୍ତରୀକ୍ଷ ଯାନ 1 ଘଣ୍ଟା 25 ମିନିଟରେ ପୃଥିବୀ ପ୍ରଦକ୍ଷିଣ କରିପାରେ ଏବଂ ଏହିପରି ଏକ ଦିନ ପୂର୍ଣ୍ଣ ହୋଇପାରେ, ଯଦି ପୃଥିବୀର ମନୁଷ୍ୟମାନଙ୍କ ନିକଟରେ 24 ଘଣ୍ଟାରେ ଏକ ଦିନ ହୁଏ, ତେଣୁ ବ୍ରହ୍ମାଣ୍ଡ ପାଖରେ ଯାହା କେବଳ ଏକ ପଲକ ସମୟ ଥିଲା ପୃଥିବୀବାସୀଙ୍କ ପକ୍ଷରେ ତାହା ଏକ ବର୍ଷ ଥିଲା। କୃଷ୍ଣ 1 ବର୍ଷ ଧରି ନିଜକୁ ଏତେ ଗୁଡ଼ିଏ ରୂପରେ ବିସ୍ତାର କରିଥିଲେ, କିନ୍ତୁ ଯୋଗମାୟାଙ୍କ ପ୍ରଭାବରେ ବଳରାମଙ୍କ ବ୍ୟତୀତ କେହି ତାହା ବୁଝିପାରିଲେ ନାହିଁ। ବ୍ରହ୍ମାଙ୍କ ଗଣନା ଅନୁସାରେ ଏକ ପଲକ ପରେ ବ୍ରହ୍ମା ଦେଖିବାକୁ ଆସିଲେ ଗୋପବାଳକ ଏବଂ ବାଛୁରୀମାନଙ୍କୁ ହରଣ କରିବା ଫଳରେ ଅବସ୍ଥାଟା କ'ଣ ହୋଇଛି, କିନ୍ତୁ ତାଙ୍କ ମନରେ ଭୟ ହେଲା ଯେ ସେ ନିଆଁ ସହିତ ଖେଳୁଛନ୍ତି। କୃଷ୍ଣ ତାଙ୍କର ପ୍ରଭୁ ଏବଂ କୃଷ୍ଣଙ୍କ ବାଛୁରୀ ଏବଂ ତାଙ୍କ ଗୋପସଖାମାନଙ୍କୁ ହରଣ କରି ସେ ଅନ୍ୟାୟ କରିଛନ୍ତି, ସେ ଯଥାର୍ଥ ଭାବରେ ଉତ୍କଣ୍ଠିତ ହୋଇପଡ଼ିଲେ। ତେଣୁ ସେ ବିଳମ୍ବ ନ କରି ନିଜ ଗଣନା ଅନୁସାରେ ଏକ ପଲକ ପରେ ଫେରିଆସିଲେ। ବ୍ରହ୍ମା ଯେତେବେଳେ ଫେରିଆସିଲେ ସେତେବେଳେ ସେ ଦେଖିଲେ ଯେ ସମସ୍ତ ବାଳକ ଗୋବତ୍ସ ପୁଅ ଏବଂ ଗାଈମାନଙ୍କ କୃଷ୍ଣଙ୍କ ସହିତ ଠିକ୍ ଆଗପରି କ୍ରୀଡ଼ାରତ ଅଛନ୍ତି। କୃଷ୍ଣଙ୍କ ଯୋଗମାୟା ଦ୍ୱାରା ସେ ଲୀଳା ପରିବର୍ତ୍ତିତ ଭାବରେ ଚାଲିଛି। ଯେଉଁଦିନ ବ୍ରହ୍ମା ପ୍ରଥମେ ଆସିଥିଲେ ସେଦିନ ବଳରାମ କୃଷ୍ଣ ଏବଂ ଅନ୍ୟାନ୍ୟ ଗୋପବାଳକଙ୍କ ସହିତ ବାଛୁରି ଚରିବାକୁ ଯାଇନଥିଲେ, କାରଣ ସେହିଦିନ ବି ତାଙ୍କର ଜନ୍ମଦିନ ଥିଲା ଏବଂ ତାଙ୍କ ମା ତାଙ୍କୁ ଶାନ୍ତିକ ସ୍ନାନ କରିବାକୁ ଘରେ ରଖିଥିଲେ। ତେଣୁ ବ୍ରହ୍ମା ବଳଦେବଙ୍କୁ ହରଣ କରିପାରିନଥିଲେ। ବର୍ତ୍ତମାନ ଏକ ବର୍ଷ ପରେ ଠିକ୍ ସେହିଦିନ ବ୍ରହ୍ମା ଫେରି ଆସିଥିଲେ ଏବଂ ସେହିଦିନ ବି ବଳରାମଙ୍କ ଜନ୍ମଦିନ ଥିଲା ଏବଂ ସେଦିନ ମଧ୍ୟ ବଳରାମ ଘରେ ଥିଲେ। ତେଣୁ ଏହି ଶ୍ଳୋକରେ ଯଦିଓ ଉଲ୍ଲେଖ କରାହୋଇଛି ଯେ ବ୍ରହ୍ମା କୃଷ୍ଣ ଏବଂ ଅନ୍ୟାନ୍ୟ ଗୋପବାଳମାନଙ୍କୁ ଦର୍ଶନ କଲେ, କିନ୍ତୁ ବଳରାମଙ୍କ ନାମକୁ ଉଲ୍ଲେଖ କରାହୋଇ ନାହିଁ। ତେଣୁ ପାଞ୍ଚ ଛଅ ଦିନ ପୂର୍ବରୁ ବଳଦେବ ଗାଈ ଏବଂ ବଛୁରୀମାନଙ୍କ ଅସ୍ୱାଭାବିକ ସ୍ନେହ ସମ୍ବନ୍ଧ ବିଷୟରେ ଶ୍ରୀକୃଷ୍ଣ ଜିଜ୍ଞାସା କଲେ, କିନ୍ତୁ ଏବେ ବ୍ରହ୍ମା ଫେରି ଆସି ଦେଖିଲେ ଯେ ସମସ୍ତ ବାଛୁରୀ ଏବଂ ଗୋପାଳ ବାଳକମାନେ କୃଷ୍ଣଙ୍କ ଅଂଶ ରୂପେ କୃଷ୍ଣଙ୍କ ସହିତ ଖେଳା କରୁଛନ୍ତି, କିନ୍ତୁ ବଳରାମଙ୍କୁ ଦେଖିବାକୁ ପାଇଲେ ନାହିଁ। ପୂର୍ବବର୍ତ୍ତୀ ବର୍ଷ ଗୁଡ଼ିକ ପରି ବ୍ରହ୍ମା ଯେତେବେଳେ ସେଠାକୁ ଆସିଲେ ବଳରାମ ସେହିଦିନ ବଣକୁ ଯାଇନଥିଲେ। ତେଣୁ ସଂସ୍କୃତ ତେର ଅଧ୍ୟାୟ ଅଧ୍ୟାୟ ଶେଷ ହେଉଛି ବ୍ରହ୍ମା କର୍ତ୍ତୃକ ଗୋପବାଳକ ଏବଂ ଗୋସାହରଣ। ପ୍ରକୃତରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପ୍ରକୃତ ବତ୍ସା ଏବଂ ଗୋପବାଳକମାନଙ୍କୁ ବ୍ରହ୍ମା ହରଣ କରିନଥିଲେ। କାହିଁକି ନା ଏମାନେ ହେଉଛନ୍ତି ଅପ୍ରାକୃତ, ଅପ୍ରାକୃତ ବସ୍ତୁ ପ୍ରାକୃତ ବସ୍ତୁର ଗୋଚର ନୁହେଁ। ଅତ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟ ମେନ୍ଦ୍ରେଇ, ଯେଭଳି ଭାବରେ ରାବଣ ସୀତାଙ୍କୁ ଚୋରି କଲାବେଳେ କୁର୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, ପ୍ରକୃତ ସୀତା ଅଗ୍ନିଙ୍କ ପାଖରେ ରହିଥିଲେ, ମାୟା ସୀତାଙ୍କୁ ଚୋରି କରିଥିଲେ ରାବଣ। ସେହିଭଳି ଭାବରେ ଏଠି ମଧ୍ୟ ବ୍ରହ୍ମା ଭଗବାନ ପରୀକ୍ଷା କରିବା ପାଇଁ ଚାହୁଁଛନ୍ତି, ତେଣୁ ଭଗବାନ ମଧ୍ୟ ବ୍ରହ୍ମାଙ୍କୁ ପରୀକ୍ଷା କରୁଛନ୍ତି। ଆମର ଯାହା ସବୁ ଅଛି, ଆମର ଯେଉଁ ଶକ୍ତି ରହିଛି, ଆମର ଯେତେ ବୁଦ୍ଧି ଅଛି, ବା ସବୁଠୁ ସୂକ୍ଷ୍ମ ହେଉଛି ଅହଙ୍କାର, ଇନ୍ଦ୍ରିୟାଣୀ ପରା ନ୍ୟାହୁ ଇନ୍ଦ୍ରିୟ ପରା ମନ ଅନସ୍ତୁ ପରା ବୁଦ୍ଧି, ଯେଉଁ ବୁଦ୍ଧି ପରତସ୍ତୁ ସ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ଏସବୁ ଗୋଟିଏରୁ ଗୋଟିଏ ଉନ୍ନତର ବା ସୂକ୍ଷ୍ମତମ ବସ୍ତୁ ଆମର ଶରୀର ଭିତରେ ଅଛି। ଆମର ଇନ୍ଦ୍ରିୟମାନଙ୍କଠାରୁ ଆହୁରି ସୂକ୍ଷ୍ମ ହେଉଛି ମନ, ମନରୁ ଆହୁରି ସୂକ୍ଷ୍ମ ହେଉଛି, ଯେତେ ସୂକ୍ଷ୍ମ ହେବ ସେତେ ଶକ୍ତିଶାଳୀ ହେବ ଆଟମ୍ ବମ୍, ସବୁଠୁ ସୂକ୍ଷ୍ମତମ ବସ୍ତୁ, ତେଣୁ ତା'ର ଭୀଷଣ ପ୍ରତିକ୍ରିୟା ରହିଛି। ଅନେକ ବର୍ଷ ପରେ ମଧ୍ୟ ତା'ର ଜାପାନର ହିରୋସୀମା ନାଗାସାକିରେ 1945 ମସିହାରେ ଯେଉଁ ହେଇଥିଲା ବମ୍ ବର୍ଷା ହେଇଥିଲା, ବମ୍ ପକାଇଥିଲା, ଏ ପର୍ଯ୍ୟନ୍ତ ମଧ୍ୟ କେତେ ବର୍ଷ ପରେ ଆହୁରି ମଧ୍ୟ ଲୋକମାନଙ୍କର ବିକଳାଙ୍ଗ ହୋଇ ଜନ୍ମ ହେଉଛନ୍ତି ସେହି ଆଟମ୍ ବମ୍ର ପରିଣାମ ଫଳରେ କୁହାଯାଉଛି। ତେଣୁ ଯେତେ ସୂକ୍ଷ୍ମ ବସ୍ତୁ ହେବ ସେତେ ଶକ୍ତିଶାଳୀ ହେବ। ତେଣୁ ଇନ୍ଦ୍ରିୟରୁ ମନ ଆହୁରି ସୂକ୍ଷ୍ମ, ମନରୁ ବୁଦ୍ଧି ଆହୁରି ସୂକ୍ଷ୍ମ, ବୁଦ୍ଧିରୁ ଅହଙ୍କାର ଆହୁରି ସୂକ୍ଷ୍ମ, ଅହଙ୍କାରରୁ ଆତ୍ମା ଆହୁରି ସୂକ୍ଷ୍ମ, ଏବଂ ଆତ୍ମାରୁ ପରମାତ୍ମା ଆହୁରି ମଧ୍ୟ ସୂକ୍ଷ୍ମ। ଜୀବ ବ୍ରହ୍ମା ତ ହେଉଛନ୍ତି ଜୀବ, ଜୀବାତ୍ମା ଭଗବାନ ହେଉଛନ୍ତି ପରମାତ୍ମା। ତେଣୁ ଆମେ ଯାହା ସବୁ ଆମେ ପ୍ରାପ୍ତ ହେଇଛେ ସବୁକିଛି ସେଇ ଭଗବାନଙ୍କ କୃପାରୁ ପ୍ରାପ୍ତ ହେଇଛେ। ତେଣୁ ଭଗବାନଙ୍କୁ ସେଥିପାଇଁ ଭଗବାନଙ୍କ ଗୋଟେ ନାମ ହେଉଛି ଅଧୋକ୍ଷଜ। ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ ହେଉଛନ୍ତି ଭଗବାନ, ଇନ୍ଦ୍ରିୟମାନଙ୍କୁ ତ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ଭଗବାନ କୃପା କଲେ ହିଁ ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କୁ ଜାଣିପାରିବା, ନହେଲେ ଆମେ ଜାଣିବାର ଶକ୍ତି ନାହିଁ। ଯାହା ହଉ ବ୍ରହ୍ମା ଏ ଭଗବାନଙ୍କର ଗୋଟେ ଲୀଳା, ସବୁଠାରୁ ବୃହତ୍ତମ ଲୀଳା ହେଉଛି ଏଇଟା, କାରଣ ଗୋଟିଏ ବର୍ଷ ବିତିଯାଇଛି ବାଳକମାନଙ୍କର ଏବଂ ବର୍ଷାମାନଙ୍କର, କିନ୍ତୁ ସେମାନେ ଜାଣିପାରୁନାହାନ୍ତି ତାଙ୍କର ଗୋଟେ ବର୍ଷ ବିତିଯାଇଛି। କୁମାର ବର୍ଷ ପଞ୍ଚମ ବର୍ଷର ଲୀଳାଟିକୁ ତାଙ୍କର ସାଙ୍ଗ ବାଳକମାନେ ଏଇ ଅଗାସୁର ହରଣ ଲୀଳା, ଅଗାସୁର ବଧ ଯେଉଁ ହେଇଥିଲା, ଭଗବାନଙ୍କର ସାଙ୍ଗ ବାଳକମାନେ ବୃନ୍ଦାବନକୁ ଫେରିକରି ସେ ବର୍ଣ୍ଣନା କରୁଛନ୍ତି ସେଥିରେ ଯେମିତି ଆଜି ହେଇଛି, କାରଣ ଆ ଭିତରେ ଗୋଟେ ବର୍ଷ ବିତିଯାଇଛି, ଗୋଟେ ବର୍ଷ ଗାୟବ ହେଇଯାଇଛି, ସେଇଟାକୁ
ଶ୍ରୀପଦ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ କାହିଁକି ନା ଯେହେତୁ ଇଏ ହେଉଛି ବହୁତ ରହସ୍ୟମୟ ଲୀଳା। ଯାହା ହଉ ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ତେଣୁ ଶୁକଦେବ ଗୋସ୍ୱାମୀ ତାଙ୍କର ସମାଧି ହୋଇଗଲା, କାରଣ ଇଏ ବହୁତ ରହସ୍ୟମୟ ଲୀଳା। ତେଣୁ ତାଙ୍କର ହଠାତ୍ ସେ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ତେଣୁ ନାରଦ ବ୍ୟାସ ଆଦି ସେଠି ଯେଉଁ ମୁନି ଋଷିମାନେ ଥିଲେ ସେମାନେ ଭଗବାନଙ୍କର ନାମ ଉଚ୍ଚାରଣ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଭଳି ଜୋରରେ ନାମ କୀର୍ତ୍ତନ କରିବା ଫଳରେ ସୁଖଦେବ ଗୋସ୍ୱାମୀଙ୍କର ସମାଧି ଭଗ୍ନ ହେଲା। ତାପରେ ସେ ଆସ୍ତେ ଆସ୍ତେ ଏଇ ଲୀଳାକୁ ବର୍ଣ୍ଣନା କଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷାରେ କଥା କହିଛନ୍ତି। ତେଣୁ ଭଗବାନଙ୍କର ଏହି ଲୀଳା ସମସ୍ତେ ମୋହ ହେଇଯାଉଛନ୍ତି, ଆଉ ବ୍ରହ୍ମା ମୋହ ହେଇଯାଉଛନ୍ତି, ସେତେବେଳେ ଆମ କଥା କ'ଣ କହିବା। ତେଣୁ ପାଇଁ ଏଠି କୁହାଉଛି ଯେ ତାବତ୍ ଏତି, ତାପରେ ଗୋଟେ ବର୍ଷ ଭିତରେ ବିତିଯାଇଛି। ବ୍ରହ୍ମା ଯେଉଁ ଗୋବତ୍ସାମାନଙ୍କୁ ଯେଉଁ ଗୋପବାଳକମାନଙ୍କୁ ନେଇଯାଇଥିଲେ ଲୁଚେଇକରି ରଖିଥିଲେ, ତା ଭିତରେ ତାବତ୍ ଏତି ଆତ୍ମଭୁ, ଆତ୍ମଭୁ ବ୍ରହ୍ମାଙ୍କ ଗୋଟିଏ ନାମ ହେଉଛି ଆତ୍ମଭୁ। କାହିଁକି ନା ବ୍ରହ୍ମା କୌଣସି ମାତୃ କୁଖିରୁ ଆସିନାହାନ୍ତି, ଜନ୍ମଗ୍ରହଣ କରିନାହାନ୍ତି। ଭଗବାନ ଯେଉଁ ରହିଛନ୍ତି ଗର୍ଭଦୋଷ ବିଷ୍ଣୁ, ତାଙ୍କର ନାଭିପଦ୍ମରୁ ଭଗବାନ ଜାତ ହେଇଛନ୍ତି, ସେଥିପାଇଁ ତାଙ୍କର ନାମ ହେଉଛି ସ୍ୱୟଂଭୁ ବା ଆତ୍ମଭୁ। ଭଗବାନ ଇଚ୍ଛା କଲେ ତାଙ୍କର ପୁତ୍ର ଜନ୍ମ ହେବା ପାଇଁ, ତେଣୁ ତାଙ୍କର ପୁତ୍ର ଜନ୍ମ ହେଲେ। ଯେଉଁମାନେ ପୂର୍ବ ଜନ୍ମରେ ପୂର୍ବ ଜନ୍ମମାନଙ୍କରେ ଏକଶହ ଜନ୍ମ ଧରିକିରି ସ୍ୱଧର୍ମନିଷ୍ଠ ସତଧର୍ମ ବି କୁମାର, ଏକଶହ ଜନ୍ମ ଧରିକିରି ଯଦି ତାଙ୍କର ସ୍ୱଧର୍ମକୁ ପାଳନ କରିବେ, ଆସନ୍ତାକାଲି କୃଷିଆ ବିଷୟରେ ସେଥିପାଇଁ ଆମର ବଳି ମହାରାଜଙ୍କର ବିଶେଷ ବ୍ୟବସ୍ଥା ହେଇଛି କୃଷି ବିଷୟ ପାଇଁ। ତେଣୁ କୃଷ ପୂର୍ଣ୍ଣମୀ ଭଗବାନଙ୍କର ଏ ଯେଉଁ ତାଙ୍କର ପୁତ୍ର ଜାତ ଯଦି କରିବା ପାଇଁ ଚାହିଁଲେ, କାରଣ ଭୌତିକ ଜଗତ ପୁଣି ବିସ୍ତାର କିଏ କରିବେ, ଭଗବାନ ପାଳନ କରିବେ, ତେଣୁ ତାଙ୍କର ପୁତ୍ର ଏଟାକୁ ସୃଷ୍ଟି ବିସ୍ତାର କରିବେ। ତେଣୁ ଭଗବାନଙ୍କ ଇଚ୍ଛା ଅନୁସାରେ ବ୍ରହ୍ମା ଜାତ ହେଲେ, ସେଥିପାଇଁ ତାଙ୍କର ନାମ ହେଉଛି ଆତ୍ମଭୁ। ତେଣୁ ତାବତ୍ ଆତ୍ମଭୁ, ତାବତ୍ ଏତି, ଫେରି ଆସିଲେ ସାଙ୍ଗେ ସାଙ୍ଗେ ଫେରି ଆସିଲେ କାହିଁକି ନା ତାଙ୍କର ଭୟ ହେଇଛି, କାରଣ ଭଗବାନଙ୍କର ଲୀଳା ସହିତ ସେ ଖେଳା କରୁଛନ୍ତି, ପ୍ରଭୁପାଦ ମହାରାଜ ସହିତ ଅଗ୍ନି ସହିତ ସେ ଖେଳୁଛନ୍ତି। ଭଗବାନଙ୍କର ସମସ୍ତେ ଭଗବାନଙ୍କର ଆଜ୍ଞା ଅଧୀନରେ ରହିଛନ୍ତି, ଯେମିତି ଭଗବତ ଗୀତାରେ ଭାଗବତରେ ତୃତୀୟ ସ୍କନ୍ଧରେ କପିଳଦେବ ମହାଦେବ କହୁଛନ୍ତି, ମଧୁଭୟାତ ମହାଦିବାତ ଓୟମ ସୂର୍ଯ୍ୟସ୍ତପତି ମଧୁଭୟାତ ବର୍ଷତିନ୍ଦ୍ରୁ ଦହତ୍ୟାଗ୍ନି ମୃତ୍ୟୁଶ୍ଚରତି ମଧୁଭୟାତ। ସମସ୍ତେ ନିଜ ନିଜର ଯେଉଁ କାର୍ଯ୍ୟ କରୁଛନ୍ତି ଭଗବାନଙ୍କର ଆଜ୍ଞାରେ, ଭଗବାନଙ୍କ ଭୟରେ କରୁଛନ୍ତି। ଯଦିଓ ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର ଭଗବାନଙ୍କ ପ୍ରତି ଭୟ ନଥାଏ। ଆମର କୁହାଯାଇଛି ଚତୁର୍ଥ ସ୍କନ୍ଧରେ ଯେ ସବୈ ପ୍ରିୟତା ପ୍ରିୟତମଶ୍ଚାତ୍ମା ଯତୋ ନବୈ ଭୟ ମନୁ ଅପି ଇତି ବେଦ ସବୈ ବିଦ୍ୱାନ ଯୋ ବିଦ୍ୱାନ ସ ଗୁରୁ ହରି। ଭାଗବତ ଚତୁର୍ଥ ସ୍କନ୍ଧରେ ଏକଥା କୁହାଯାଉଛି, ସିଏ ହେଉଛନ୍ତି ସେ ଭଗବାନ ହେଉଛନ୍ତି ଆମର ସବୁଠୁ ପ୍ରିୟତମ ସବୈ ପ୍ରିୟତମଶ୍ଚାତ୍ମା ଯତୋ ନ ଭୟ ମନୁ ଅପି, ଯାହାଙ୍କ ଠାରୁ ଗୋଟିଏ ଭୟ ଅଣୁ ମଧ୍ୟ ଭୟ ନ ଜଣେ ପ୍ରାପ୍ତ ହେବେ ନାହିଁ। ଯେଉଁମାନଙ୍କର ସେ ପ୍ରିୟତମ ତାଙ୍କ ସେମାନେ ଭଗବାନଙ୍କୁ କୌଣସି ତାଙ୍କର ଭୟ ନଥାଏ। ଇତି ଭେଦ ସବୈ ବିଦ୍ୱାନ, ଏଇଟାକୁ ଯିଏ ଜାଣନ୍ତି ସେ ହେଉଛନ୍ତି ପ୍ରକୃତ ବିଦ୍ୱାନ ବ୍ୟକ୍ତି। ତେଣୁ ଯେଉଁ ବିଦ୍ୱାନ ସ ଗୁରୁ ହରି, ସେହି ଗୁରୁ ବା ସେଇ ହରି ହେଉଛନ୍ତି ସେଇ ଗୁରୁ, ସେଇ ଗୁରୁଙ୍କୁ ହରି ବୋଲି ଗ୍ରହଣ କରାଯାଉଛି। ତେଣୁ ଯେଉଁମାନେ ଏତେ ଉନ୍ମୋଚନ ଯାଇନାହାନ୍ତି, ସମସ୍ତଙ୍କର ଭୟ ରହିଛି, ଭଗବାନଙ୍କର ଆଜ୍ଞା ପ୍ରତି ଭୟ ରହିଛି। ଏଠି ବ୍ରହ୍ମା ଯେହେତୁ ଭଗବାନଙ୍କର ସହିତ ପରୀକ୍ଷା କରୁଛନ୍ତି, ତେଣୁ ତାଙ୍କ ମଧ୍ୟ ଭୟ ରହିଛି। ତେଣୁ ଆତ୍ମମାନେନ ପ୍ରଭୁ ଯାହା କହୁଥିଲେ ଗୋଟିଏ ଶବ୍ଦ, କିନ୍ତୁ ଯେହେତୁ ଜାତିପାତ ପାଇଁ ଆତ୍ମଟା ଆଗରେ ରହିଛି। ଆତ୍ମମାନେନ ସମସ୍ତଙ୍କର ଗୋଟେ ଷ୍ଟାଣ୍ଡାର୍ଡ ରହିଛି, ଆମ ମନୁଷ୍ୟମାନଙ୍କର ଯେଉଁ ଷ୍ଟାଣ୍ଡାର୍ଡ ରହିଛି, ମନୁଷ୍ୟମାନଙ୍କର ଯେଉଁ ସମୟ ରହିଛି, କାଳ ପରିମାଣ ରହିଛି, କେତେ ଉନ୍ନତ ସ୍ତରକୁ ଯିବା ସେ କାଳର ପରିମାଣ ବଦଳିଯିବ। ବୈଜ୍ଞାନିକମାନେ ମଧ୍ୟ ଏଇଟାକୁ ଗ୍ରହଣ କରିଛନ୍ତି। ଯେମିତି ସ୍ୱର୍ଗଲୋକର ସ୍ୱର୍ଗଲୋକ ଗୋଟେ ଦିନ ହେଉଛି ଆମର କେତେ 6 ମାସ, ତାଙ୍କ ରାତି ହେଉଛି ଆମର କେତେ 6 ମାସ, ଏଇଭଳି ଦିନ ରାତି ତାଙ୍କର ମିଶିଲେ ଆମେ ଗୋଟିଏ ବର୍ଷ ଯାଉଛି, ଗୋଟେ ବର୍ଷ ହେଉଛି। ତେଣୁ ଏହିଭଳି ଭାବରେ ଦେବମାନେ ଦେବତାମାନଙ୍କର ତାଙ୍କର ବୟସ ସୀମା ବର୍ଣ୍ଣନା କରାଯାଇଛି 10,000 ବର୍ଷ, ତାଙ୍କର ଗୋଟେ ଦିନ ହେଉଛି ଆମର ଗୋଟେ ବର୍ଷ, ଏହିଭଳି ଭାବରେ ତାଙ୍କର ମାସ ବର୍ଷ ଏଇ ତାଙ୍କର ତାଙ୍କର ଆୟୁଷ ପରିମାଣ 10,000 ବର୍ଷ ବୋଲି ପ୍ରଭୁ କହିଛନ୍ତି। ତେଣୁକରି ଦେବତାମାନଙ୍କୁ କୁହାଯାଏ ଅମରା, ବହୁତ ବର୍ଷ ଜୀବନ ଧାରଣ କରୁଥିବା ହେତୁ ତାଙ୍କୁ ଅମରା ବୋଲି କୁହାଯାଉଛି। ମାନେ ସମସ୍ତେ ମୃତ୍ୟୁବରଣ କରିବେ, ଆ ବ୍ରହ୍ମ ଭୁବନାଣ୍ଡବା ପୁନରାବର୍ତ୍ତନ ଅର୍ଜୁନ ବ୍ରହ୍ମ ଲୋକଙ୍କୁ ଆରମ୍ଭ କରି ସମସ୍ତଠାରେ ଏଇ ଜନ୍ମ ମୃତ୍ୟୁ ରହିଛି।
ପିଲାମାନଙ୍କୁ ଡାକିକି ତାଙ୍କୁ କହିବା ମା ମଧ୍ୟ କୀର୍ତ୍ତନ କର, ହରେ କୃଷ୍ଣ ମା, ସମସ୍ତେ ମା ମନ୍ଦିର କୀର୍ତ୍ତନ କରନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ। ତେଣୁ ଭଗବାନଙ୍କର ଏଇ ଯେଉଁ ଲୀଳା ଚାଲିଛି, ବ୍ରହ୍ମା ତାଙ୍କର ଆତ୍ମମାନେନ ଆତ୍ମଭୂର ଆତ୍ମମାନେନ ବ୍ରହ୍ମାଙ୍କର ଷ୍ଟାଣ୍ଡାର୍ଡ କିଭଳି, ବ୍ରହ୍ମାଙ୍କର ଯେଉଁ କାଳର ପରିମାଣ କିଭଳି, ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ କ'ଣ ସହସ୍ର ଯୁଗ ପର୍ଯ୍ୟନ୍ତ ମହାଜ୍ଞାନ ବ୍ରହ୍ମଣ ବିଦୁ, 1,000 ଦିବ୍ୟଯୁଗ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ, ଗୋଟେ ଦିବ୍ୟଯୁଗ କେତେ, ସତ୍ୟ ତ୍ରତୟା ଦ୍ୱାପର କଳି ଏ 4 ଯୁଗ ମିଶିଲେ ଗୋଟେ ଦିବ୍ୟଯୁଗ ହେବ। ତେଣୁ କଳି ଯୁଗର ପରିମାଣ ହେଉଛି 432,000 ବର୍ଷ। ଏହିଭଳି ଭାବରେ କଳି ଯୁଗର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ 8,64,000 ବର୍ଷ, କଳି ଯୁଗର 3 ଗୁଣ ତ୍ରେତା ଯୁଗର ପରିମାଣ 12,96,000 ବର୍ଷ, କଳି ଯୁଗର 4 ଗୁଣ ସତ୍ୟ ଯୁଗର ପରିମାଣ 17,28,000 ବର୍ଷ। ତେଣୁ ଏହିଭଳି ଭାବରେ ସତ୍ୟ ତ୍ରେତା ଦ୍ୱାପର କଳି ଏ 4 ଯୁଗ ମିଶିଲେ କେତେ ସମୟ ହେବ, 43,20,000 ବର୍ଷ। ତେଣୁ ଏକୁ ଯଦି 1,000 ଗୁଣାଯିବ 1,000 ଯୁଗ ପର୍ଯ୍ୟନ୍ତ, ମାନେ 432 କୋଟି ବର୍ଷ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ। ତେଣୁ ସେହିଭଳି ଭାବରେ କେହ ରାତ୍ର ଯୁଗ ଜଣା, ସେହିଭଳି ଭାବରେ ତାଙ୍କ ରାତ୍ରି ମଧ୍ୟ 432 କୋଟି ବର୍ଷ। ତେଣୁ ଏହିଭଳି ଭାବରେ ବ୍ରହ୍ମାଙ୍କର ଦିନ ଏବଂ ରାତି ବ୍ରହ୍ମାଙ୍କର ଦିନ ଏବଂ ରାତି ମିଶିଲେ 864 କୋଟି ବର୍ଷ। ତେଣୁ ବ୍ରହ୍ମାଙ୍କର ଗୋଟେ ତ୍ରୁଟି
ତ୍ରୁଟିର ପରିମାଣ କାରଣ ବିବରଣୀ ଯେତେବେଳେ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧରେ ଏଗାର ଅଧ୍ୟାୟରେ ଯେତେବେଳେ ବର୍ଣ୍ଣନା କରାଯାଇଛି, ଦୁଇଟି ପରମାଣୁ ମିଶିଲେ ଗୋଟିଏ ଅଣୁ, ତିନୋଟି ଅଣୁ ମିଶିଲେ ଗୋଟିଏ ତ୍ରସରେଣୁ, ତିନୋଟି ତ୍ରସରେଣୁରେ ଗୋଟିଏ ତ୍ରୁଟି ହେଉଛି, ମାନେ ଗୋଟିଏ ପଲକ ଟୋପାଳକୁ ଗୋଟେ ପଲକ ଆମେ ପକାଇବା ପାଇଁ ଯେତିକି ସମୟ ଲାଗେ ସେତିକି ସମୟ ବ୍ରହ୍ମାଙ୍କର ବିତି ଯାଉଛି। ତେଣୁ ତାବତ୍ ଏତି ଆତ୍ମଭୋ, ତେଣୁ ବ୍ରହ୍ମା ସାଙ୍ଗେ ସାଙ୍ଗେ ପଳାଇ ଆସିଛନ୍ତି। ଆତ୍ମମାନହୀନ ତ୍ରୁଟି ନେଇ ଅଂଶା, ତାଙ୍କର କାଳ ଅନୁସାରେ ଗୋଟିଏ ତ୍ରୁଟି ବା ଗୋଟିଏ କଲକ ପରିମାଣ, ଗୋଟିଏ କଲକ ପକାଇବା ପରିମାଣ ସମୟ। ତେଣୁ ଆସି ଦେଖୁଛନ୍ତି କ'ଣ ନା ପୁରୋ ପୁରଭବ ଅର୍ଦ୍ଧମ କ୍ରୀଡ଼ନ୍ତମ, ଯେମିତି ବ୍ରହ୍ମା ତାଙ୍କର ଭଗବାନଙ୍କର ବାଛୁରୀ ବା ଭଗବାନଙ୍କର ସାଙ୍ଗ ବାଳକମାନଙ୍କୁ ବା ପୂର୍ବରୁ ପୂର୍ବତ ଯେଉଁଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଥିଲା ସେଭଳି ଭାବରେ ବର୍ତ୍ତମାନ ଲୀଳା ଚାଲିଛି। ଅବଧମ କ୍ରୀଡ଼ନ୍ତମ, ଗୋଟିଏ ବର୍ଷ ଆ ଭିତରେ ହେଇଗଲାଣି ଭଗବାନ କ୍ରୀଡ଼ା। ତେଣୁ ଦଦୃଶେ ସକଳମ ହରି, ତେଣୁ ଭଗବାନଙ୍କୁ କୃଷ୍ଣଙ୍କୁ ଯଦି ଦେଖୁଛନ୍ତି ହରି ଶବ୍ଦ କାହିଁକି ବ୍ୟବହାର କରାଯାଇଛି, ସୁଖଦେବ ଗୋସ୍ୱାମୀ ହରି ଶବ୍ଦ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ବ୍ରହ୍ମାଙ୍କୁ କୃଷ୍ଣ ହରି ବୋଲି ଡାକୁଛନ୍ତି, ଆକର୍ଷଣ କରୁଛନ୍ତି। ହରି ହରିର ଶବ୍ଦର ଅନେକ ଅର୍ଥ ରହିଛି, ମୁଖ୍ୟ ଦୁଇଟି ଅର୍ଥ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ଭଗବାନ ରୂପ ଦେଖି ବ୍ରହ୍ମା ମଧ୍ୟ ତାଙ୍କ ବ୍ରହ୍ମା ଭଗବାନଙ୍କର ଏହି ରୂପ ବ୍ରହ୍ମାକୁ ମଧ୍ୟ ହରଣ କରୁଛି, ବ୍ରହ୍ମାଙ୍କର ମନକୁ ମଧ୍ୟ ହରଣ କରୁଛି, ସେଥିପାଇଁ ଏଇଠି ହରି ଶବ୍ଦ ବ୍ୟବହାର କରାଯାଇଛି। ଦୃଶ୍ୟ ସକାଳ ହରି ସମସ୍ତେ ଦେଖୁଛନ୍ତି, ବ୍ରହ୍ମା ଦେଖୁଛନ୍ତି ଯେଉଁଭଳି ଭାବରେ ଲୀଳା ଚାଲିଥିଲା ସେଭଳି ଭାବରେ ଲୀଳା ଚାଲିଛି, ପୂର୍ବତ ଅବଦମ କ୍ରୀଡ଼ନ୍ତ। ତେଣୁ ଭଗବାନଙ୍କର ଯେଉଁ ଲୀଳା ଯେଉଁ କ୍ରୀଡ଼ା ବା ଭଗବାନ ଲୀଳା, ଏ ବିଶେଷ ଭାବରେ ଏ କଳିଯୁଗ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଭାଗବତ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କଳଉ ଜନିଷେ ମହାନା, ଭଗବାନ ଯେଉଁ ଆସି ଦ୍ୱାପର ଯୁଗ ଲୀଳା କରିଥିଲେ ଏ ଲୀଳାଟି ବିଶେଷ ଭାବରେ କଳିଯୁଗ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ଜନ୍ମଗ୍ରହଣ କରିବେ କଳିଯୁଗରେ, କଳଉ ଜନିଷେ ମହାନା, କଳିଯୁଗରେ ଯେଉଁମାନେ ଜନ୍ମଗ୍ରହଣ କରିବେ ଯଦି ସେମାନେ ଭଗବାନଙ୍କର ଏଇ ଲୀଳାକୁ ବା ଏଇ ଯେଉଁ କ୍ରୀଡ଼ା ସବୁ ଭଗବାନ କରିଛନ୍ତି ଏ କ୍ରୀଡ଼ାକୁ ଯଦି ସେମାନେ ଶ୍ରବଣ କରିବେ କ'ଣ ହେବ ନା ଦୁଃଖ ଶୋକ ତମ ନୁଦମ, କଳିଯୁଗ ଲୋକମାନେ ସବୁ ପ୍ରକାର ଅସୁବିଧା କଳିଯୁଗରେ ଅଛି, କଳିଯୁଗର ଯଦି ଦୋଷ ଗଣାଯିବ ତାହେଲେ ସମୁଦ୍ର ଭଳି ରହିଛି ତାର ଦୋଷ। ଭାଗବତ ଦ୍ୱାଦଶ ସ୍କନ୍ଧରେ ତାର ସବୁ ଦ୍ୱିତୀୟ ଦେହରେ ବିଭିନ୍ନ ଦୋଷର ବର୍ଣ୍ଣନା କରାଯାଇଛି, ଲୋକମାନେ ଖାଇବାକୁ ପାଇବେ ନାହିଁ, ଲୋକମାନଙ୍କ ଆୟୁଷ କମିଯିବ, ଲୋକମାନେ ବିଭିନ୍ନ ପ୍ରକାର ଉପଦ୍ରବ ହେବେ, ଦୁର୍ଭିକ୍ଷ ପଡ଼ିଯିବ, ଏହିଭଳି ଭାବରେ କଳିର ଦୋଷ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରିକ୍ରିତ ମହାରାଜ ଦ୍ୱାଦଶ ଦ୍ୱିତୀୟ ଅଧ୍ୟାୟରେ ଗୋଟେ ସମୁଦ୍ର ଭଳି ଲାଗୁଛି ପରିକ୍ରିତ ମହାରାଜ। ତେଣୁ ଏଇ ଯେଉଁ କଳିଯୁଗରେ ଲୋକମାନଙ୍କର ଏତେ ସବୁ ଅସୁବିଧା ଅଛି, ତେଣୁ ଭଗବାନ କୃପା କରି ଦ୍ୱାପର ଯୁଗର ଅନ୍ତିମରେ ଯେଉଁ ଆସିଛନ୍ତି ଏଇ ଯେଉଁ ଲୀଳା କରୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ଯେ କଳଉ ଜନିଷମାଣ ନା, କଳିଯୁଗରେ ଯେଉଁମାନେ ଜନ୍ମଗ୍ରହଣ କରିବେ ତାଙ୍କର ଦୁଃଖ ଶୋକ ତମ ନୁଦମ, ତାଙ୍କର ଯେଉଁ ଦୁଃଖ ଶୋକ ରହିଛି, ତାଙ୍କର ଯେଉଁ ଅନ୍ଧକାର ରହିଛି, କଳିଯୁଗ ହେଉଛି ଅନ୍ଧକାରମୟ, କାହିଁକି ନା ଭଗବାନ ଚାଲିଯାଇଛନ୍ତି ତାଙ୍କ ଧାମକୁ ଚାଲିଯାଇଛନ୍ତି। ବ୍ରହ୍ମି ଯୋଗେଶ୍ୱର କୃଷ୍ଣେ ଧର୍ମଣୀ ବ୍ରହ୍ମଣୀ ଧର୍ମ ଭ୍ରମଣୀ ଏ ପ୍ରଶ୍ନଟି ପଚାରିଥିଲେ ସୁଧ ଗୋସ୍ୱାମୀଙ୍କୁ ସ୍ୱର୍ଣ୍ଣପାଦୀ ଋଷିମାନେ, ଯେଉଁ ଛଅଟି ପ୍ରଶ୍ନ ଥିଲା ତା ଦେହରୁ ଗୋଟିଏ ପ୍ରଶ୍ନ ହେଉଛି ଏଇଟା ଯେ ବ୍ରହ୍ମି ଯୋଗେଶ୍ୱର କୃଷ୍ଣେ ହେ ଗୋସ୍ୱାମୀ ସୁଧ ଗୋସ୍ୱାମୀ ଆପଣ କୁହନ୍ତୁ ଆମକୁ ଯେ ଭଗବାନ ହେଉଛନ୍ତି ଯୋଗେଶ୍ୱର, ସମସ୍ତେ ଯୋଗରେ ସେ ହେଉଛନ୍ତି ଈଶ୍ୱର, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଷ୍ଟାଦଶ ଯୋଗ ସିଦ୍ଧି ରହିଛି, ଏ ସବୁକିଛିର ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ ବ୍ରହ୍ମି ଯୋଗେଶ୍ୱର କୃଷ୍ଣେ, ବ୍ରହ୍ମଣୀ ଧର୍ମ ବ୍ରହ୍ମଣୀ ସିଏ ହେଉଛନ୍ତି ଧର୍ମର ସୁରକ୍ଷା କବଚ ଥିଲେ, କିନ୍ତୁ ସ୍ୱାମ ପାଷ୍ଟା ଅଧମ ପେଟେ ଧର୍ମଙ୍କ ଶରଣଗତ, ଭଗବାନ ଚାଲିଯାଇଛନ୍ତି ବର୍ତ୍ତମାନ ଧର୍ମ କାହାର ଆଶ୍ରୟରେ ରହିବେ। ତେଣୁ ଏ ପ୍ରଶ୍ନର ଉତ୍ତର ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 43 ଶ୍ଳୋକରେ କହିଛନ୍ତି ଯେ କୃଷ୍ଣ ସ୍ୱଧାମ ପବତେ ଧର୍ମ ଜ୍ଞାନାଦି ବିଷୟ କଳୌ ନଷ୍ଟ ଦୋଷା ଏସବୁ ପୁରାଣାର୍କ ଧୁନୋଦିତ କଳିଯୁଗଟା ବର୍ତ୍ତମାନ ଅନ୍ଧକାର ହୋଇଯାଇଛି କାରଣ ଭଗବାନ ଚାଲିଯାଇଛନ୍ତି ତାଙ୍କର ଯେତେ ଗୁଣ ସବୁ ରହିଛି ସବୁ ଗୁଣ ସହିତ ଭଗବାନ ସମସ୍ତ ଐଶ୍ୱର୍ଯ୍ୟ ସହିତ ଭଗବାନ ଚାଲିଯାଇଛନ୍ତି ତାଙ୍କ ଧାମକୁ ତେଣୁ ବର୍ତ୍ତମାନ କଳିଯୁଗରେ ଲୋକମାନେ ଅନ୍ଧକାରଗ୍ରସ୍ତ ହୋଇକି ରହିଛନ୍ତି କଳୌ ନଷ୍ଟ ଦୋଷା ତେଣୁ ଏଇ ଅନ୍ଧକାରମୟ ଜଗତରେ ଯେଉଁମାନେ ଏଇ ଭାଗବତ ରୂପକ ପୁରାଣ ରୂପକ ସୂର୍ଯ୍ୟପୁର ଆଶ୍ରୟ ଗ୍ରହଣ କରିବେ ସେମାନେ ଆଲୋକ ପ୍ରାପ୍ତ ହେବେ ତେଣୁ ଯେଉଁମାନେ ଭାଗବତ ଆଶ୍ରୟ ନେଉନାହାନ୍ତି ସେମାନେ ଅନ୍ଧକାର ଭିତରେ ଅଛନ୍ତି ସାଧାରଣତଃ ଲୋକମାନେ ଜାଣିପାରିବେ ନାହିଁ ବେଦକୁ ଜାଣିପାରିବେ ନାହିଁ କଳିଯୁଗରେ କାହିଁକି ନା ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି ଦଶମ ସ୍କନ୍ଧ 20 ଅଧ୍ୟାୟରେ ବର୍ଷା ଋତୁ ବର୍ଣ୍ଣନାରେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି ନିଶା ମୁଖେଶୁ ମଧ୍ୟତା ତମସା ମହାନ୍ତି ନା ଗ୍ରହ ତଥା ପାପେନ ପାଶନ୍ତି ନ ବେଦ କଳ ଜନା କଳିଯୁଗ ଲୋକମାନେ ବେଦ ଜାଣିପାରିବେ ନାହିଁ କାହିଁକି ନା ଯେଭଳି ଭାବରେ ବର୍ଷା ଋତୁରେ ସନ୍ଧ୍ୟାବେଳେ ବା ରାତ୍ରିରେ ଆକାଶରେ ଚନ୍ଦ୍ର ତାରକା ଇତ୍ୟାଦି ସେବା ପାଆନ୍ତି ନାହିଁ ଦେଖାଯାଆନ୍ତି ନାହିଁ ସେ ସମୟରେ ଖଦ୍ୟୁତ ବା ଜୁଡ଼ଝୁଡ଼ିଆ ଲୋକମାନଙ୍କର ବହୁତ ପ୍ରାଦୁର୍ଭାବ ଥାଏ ଆମ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ଗୋସ୍ୱାମୀ ମହାରାଜ କହନ୍ତି ଯଦି ଗୋଟିଏ ଟ୍ରକ୍ ବୋଝେଇ କରି ଆମେ ଜୁଡ଼ଝୁଡ଼ିଆ ପୋକକୁ ଆଣିବା ଗୋଟିଏ ଟ୍ରକ୍ ବୋଝେଇ କରି କିନ୍ତୁ ସେ ଆଲୋକରେ ଆମେ ପୁସ୍ତକ ଅଧ୍ୟୟନ କରିପାରିବା ନାହିଁ ସେଇଭଳି ଭାବରେ କଳିଯୁଗର ଅବସ୍ଥା ସେଇଭଳି ଭାବରେ ରହିଛି ନ ତଥା ପାପେନ ପାଶନ୍ତି ନ ବେଦ କଳୁଜନା ସେମାନେ ଯେହେତୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଛନ୍ତି କଳିଯୁଗରେ ଅଧର୍ମ ଚାରିପାଦ ବ୍ୟାପ୍ତ ହୋଇଯାଇଛି ଧର୍ମର ଚାରିପାଦ କ୍ଷୁର୍ଣ୍ଣ ହୋଇଯାଇଛି ଗୋଟିଏ ପାଦ ଯେଉଁ ରହିଛି ସତ୍ୟ ସେଇଟା ମଧ୍ୟ ଆସ୍ତେ ଆସ୍ତେ ନଷ୍ଟ ହେବାକୁ ବସିଛି ତେଣୁ ଅଧର୍ମର ପାଦ ଚାରିଆଡ଼େ ବଢ଼ିଯାଇଛି ତେଣୁ ତଥା ପାପେନ ପାଷଣ୍ଡି ସେଇଥିପାଇଁ ଲୋକମାନେ ପାଷଣ୍ଡି ହୋଇଯିବେ ସେମାନେ ପ୍ରକୃତ ବେଦକୁ ଜାଣିପାରିବେ ନାହିଁ ତେଣୁ ଭଗବାନ ଯେଉଁ ଲୀଳା କରୁଛନ୍ତି ଏ ଲୀଳାର ଉଦ୍ଦେଶ୍ୟ ହେଉଛି ଯେ କଳିଯୁଗରେ ଲୋକମାନେ କଳୌ ଜନିଷ୍ୟମାଣ ଦୁଃଖ ଶୋକ ତମୁଦମ ତାଙ୍କର ଦୁଃଖ ଦୁଃଖ ହେଉଛି କ'ଣ ପାଇଁ ନୁହଁ ଶୋକ ହେଉଛି ଅତୀତ ପାଇଁ ଦୁଃଖ ହେଉଛି ବର୍ତ୍ତମାନ ପାଇଁ ଭୟ ହେଉଛି ଭବିଷ୍ୟତ ପାଇଁ ଏଇ ତିନୋଟି ଜିନିଷ ରହୁଛି ଆମର ସେଥିପାଇଁ ଆମେ କଷ୍ଟ ଭୋଗ କରୁଛେ ତେଣୁ ଏଇ ଯେଉଁ ଦୁଃଖ ଶୋକ ତମୁଦମ ଏସବୁକୁ ନଷ୍ଟ କିଭଳି ହେବ ନା ଅନୁଗ୍ରହାୟ ଭୂତା ଭକ୍ତାନା ତେଣୁ ସେଇ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଭଗବାନଙ୍କର ସୁପୁଣ୍ୟ ବେତନୋଦ୍ଦେଶ ଭଗବାନ ଏଇସବୁ କ୍ରୀଡ଼ା ଏଇସବୁ ଲୀଳା ସବୁ କରୁଛନ୍ତି ଦେଶ ବିସ୍ତାର କରୁଛନ୍ତି ସୁପୁଣ୍ୟ ଭଗବାନଙ୍କର ଯେଉଁ ଦିବ୍ୟ ଜନ୍ମ କର୍ମ ସବୁ ଯେଉଁ ରହିଛି ଏଇସବୁ ଯେଉଁମାନେ କଳିଯୁଗରେ ଲୋକମାନେ ଶ୍ରବଣ କରିବେ ତାଙ୍କର ଦୁଃଖ ଶୋକ ତମ ଦୂର ହେବ ତେଣୁ ଭଗବାନଙ୍କର ଏସବୁ ଲୀଳା ବିଶେଷ ଭାବରେ କଳିଯୁଗ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଛି ଭାଗବତ ସେଥିପାଇଁ ଏକଥା ନବମ ସ୍କନ୍ଧ 24 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କୌଶଳ କରିଛନ୍ତି ମହାରାଜ ତେଣୁ ଭଗବାନଙ୍କର ଯେଉଁ କ୍ରୀଡ଼ା ଚାଲିଛି ଏ କ୍ରୀଡ଼ାକୁ ଯେଉଁମାନେ ଶ୍ରବଣ କରିବେ ଯଦର୍ଥ ବାଣୀ ଶ୍ରୁତି ଚେତ ସାମପି ଆ ପୂର୍ବରୁ ଯେଉଁ କହିଛନ୍ତି ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ ଯେମାନେ ସାଧୁ ପ୍ରକୃତିର ବ୍ୟକ୍ତି ସେମାନେ ତାଙ୍କର ଅର୍ଥ ହେଉଛି ଏକମାତ୍ର ଏଇ ଭଗବାନଙ୍କ ଲୀଳା ଅର୍ଥ ବାଣୀ ତାଙ୍କର ବାଣୀ ଦ୍ୱାରା ସେମାନେ ଭଗବାନଙ୍କ ଗୁଣଗାନ କରୁଛନ୍ତି ବାଣୀ ଗୁଣାନ୍ କଥନେ ଶ୍ରବଣ କଥାୟାଂ ହସ୍ତୌ ଚ କର୍ମସୁ ମନ ତତ୍ପାଦୟୋର୍ଣ୍ଣ ସ୍ମୃତିଆ ଶିର ତବ ନିବାସ ଜଗତ୍ ପ୍ରଣାମେ ଦୃଷ୍ଟି ଶତାଂ ଦର୍ଶନେସ୍ତୁ ଭବତ୍ତ ନୁନାମ୍ ଏହିସବୁଟି କିଏ କହିଥିଲେ ମଣିଗ୍ରୀବ ନଳକୁବର ଭାଗବତ ଦଶମ ସ୍କନ୍ଧ 10 ଅଧ୍ୟାୟରେ ଯେତେବେଳେ ଏ ଅର୍ଜୁନ ବୃକ୍ଷରୁ ସେମାନେ ଇଏ ହେଲେ ଉଦ୍ଧାର ପାଇଲେ ସେତେବେଳେ ସେମାନେ ଏହି ଶ୍ଳୋକଟିକୁ ଏହି ସ୍ତୁତି କରିଛନ୍ତି ଭଗବାନ ବାଣୀ ଗୁଣାନ୍ କଥନେ ଆମର ବାଣୀ ଯେଉଁ ରହିଛି ବିଭିନ୍ନ ପ୍ରକାର କଥା କହୁଛି କିନ୍ତୁ ଭଗବାନ କଥା କହୁନି ପ୍ରାୟ ଲୋକମାନେ ସେ କଥା କହୁନାହାନ୍ତି ତେଣୁ ତାଙ୍କର ବାଣୀକୁ ଜୁହାର ବେକ ସହିତ ତୁଳନା କରାଯାଇଛି ବେକର ଜୁହାର ସହିତ ତୁଳନା କରାଯାଇଛି ଦାଉଦରେ ସୁତ ଯେଉଁମାନଙ୍କର କର୍ଣ୍ଣରେ ଭଗବାନ କଥା ପଶୁନି ସେଟାକୁ ସର୍ପର ଗାତ୍ର ସହିତ ତୁଳନା କରାଯାଇଛି, ଏବଂ ଯେଉଁମାନଙ୍କର ଜିହ୍ୱା ଭଗବାନଙ୍କର ଗୁଣଗାନ କରୁନି ସେ ଜିହ୍ୱାକୁ ଭେକର ଜିହ୍ୱା ସହିତ ତୁଳନା କରାଯାଇଛି। କାହିଁକି ନା ଯେମିତି ବେଙ୍ଗ ବର୍ଷା ଋତୁ ଆସିଲେ କଟକଟ ହୁଏ ଏବଂ ସେହି ସମୟରେ ସର୍ପ ଜାଣିପାରେ ଯେ ମୋର ଖାଦ୍ୟ ଏଇଠି ଅଛି ଏବଂ ସେ ଯାଇକି ସେଟାକୁ ସେ ବେଙ୍ଗକୁ ଖାଇଦିଏ। ସେହିଭଳି ଭାବରେ ଆମେ ଆୟୁ ଭରତି ବୈ ପୁଂସା ଉଦମ୍ୟସ୍ତ ଜନ୍ମ ସବୁ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି। ତତ୍ସତ୍ୟ ଯତ୍କ୍ଷଣ ଗୀତ ଉତ୍ତମ ଶ୍ଳୋକ ବାର୍ତ୍ତୟା, କିନ୍ତୁ ଯେଉଁମାନେ ଭଗବାନଙ୍କ ଲୀଳା ଶ୍ରବଣ କରୁଛନ୍ତି ବା ଲୀଳା ଗାନ କରୁଛନ୍ତି ତାଙ୍କର ଆୟୁଷ ହରଣ ହେଇପାରୁନାହିଁ। ତେଣୁକରି ଏଇଟା କୁହାଯାଉଛି ଯେ ଯେଉଁମାନେ ସେ ମାନେ ନଳକୂପର ମଣିଗ୍ରୀବ ସେମାନେ ଭଗବାନ ଦେବୀଭାବେ ପ୍ରାର୍ଥନା କରୁଛନ୍ତି। ବାଣୀ ଗୁଣାନ କଥନେ, ଆମର ବାଣୀକୁ ଭଗବାନଙ୍କର ଗୁଣଗାନ କରିବାରେ ଲଗେଇବା କଥା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ବାଣୀ ଗୁଣାନ କଥନେ, ବାଣୀ ଦ୍ୱାରା ଆମେ ଭଗବାନଙ୍କର ଗୁଣଗାନ କରିବା। ଶ୍ରବଣ କଥାୟା, ଆମର ଭଗବାନ କୃପା କରି ଆମକୁ ଯେଉଁ ଉନ୍ନତ କର୍ମ ଦେଇଛନ୍ତି ଏ କର୍ମ ଦ୍ୱାରା ଆମେ ଭଗବାନ କଥା ଶ୍ରବଣ କରିପାରିବା। ଯେଉଁ ଅନ୍ୟ ଯେଉଁ ପଶୁପକ୍ଷୀମାନେ ଅଛନ୍ତି ସେମାନେ ଭଗବାନଙ୍କର ଯେଉଁ ଲୀଳା ସବୁ କାଣ କରାଯାଇଛି ଶାସ୍ତ୍ରମାନଙ୍କରେ ଏସବୁ ସେମାନେ ବୁଝିପାରିବେ ନାହିଁ, ତାଙ୍କର କର୍ମ ଏତେ ଉନ୍ନତ ନୁହଁ। ମନୁଷ୍ୟ ଜନ୍ମ ପାଇଛି ମାନେ ସେ ଗୋଟେ ଉନ୍ନତ ଶରୀର ପ୍ରାପ୍ତ ହୋଇଛି, ଯେଉଁ ଶରୀରରେ କି ସେ ଭଗବାନଙ୍କ ଗୁଣକୁ ଶ୍ରବଣ କରିପାରିବ। ଶ୍ରବଣ କଥାୟା ଏବଂ ହସ୍ତ ହେଉଛି କର୍ମସୁ, ଆମେ ଯେଉଁ ହସ୍ତ ଭଗବାନ ରହିଛନ୍ତି ଏ ହସ୍ତ ଦ୍ୱାରା ଆମେ ଭଗବାନଙ୍କ ନିମିତ୍ତ କର୍ମ କରିବା ଉଚିତ। ଯତ୍ କରୋଷି ଯତ୍ ଅଶ୍ନାସି ଯତ୍ ଜୁହୋଷି ଯତ୍ ଆସି ଯତ୍ ଯତ୍ ତପସ୍ୱସି କୌନ୍ତେୟ ତତ୍ କରୁଷୋ ମଦର୍ପଣମ୍। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ମୋତେ ସେତା କହିଛନ୍ତି ଅର୍ଜୁନଙ୍କୁ, ଆମେ ଯାହା କରୁଛେ କର୍ମ ଦ୍ୱାରା ବହୁତ କାର୍ଯ୍ୟ ହେଉଛି, ଭଗବାନ ହାତ ଦେଇଛନ୍ତି, କିନ୍ତୁ ହାତ ଦ୍ୱାରା ଯଦି ଆମେ ଭଗବାନଙ୍କ କର୍ମ ନ କଲେ ତାହେଲେ ତାକୁ କ'ଣ ବର୍ଣ୍ଣନା କରାଯାଇଛି। ଶାବଉ କରୁ, ଗୋଟେ ଶବର ମଧ୍ୟ ହାତ ରହିଛି କିନ୍ତୁ ସେ ହାତ ଦ୍ୱାରା କିଛି କାମ କରିପାରୁନାହିଁ, ସେ ମୃତ୍ୟୁ ହେଇଯାଇଛି, ମୃତ୍ୟୁବରଣ କରିଛି ସେ ଶବ, ସେ ତାର ହାତ ଦ୍ୱାରା ସେ କିଛି କାମ କରିପାରିବ ନାହିଁ। କିନ୍ତୁ ସେହିଭଳି ଭାବରେ ଭଗବାନଙ୍କୁ ଆମକୁ ଏତେ ଉନ୍ନତ ଜନ୍ମ ଦେଇଛନ୍ତି, ଏତେ ଉନ୍ନତ ସ୍ଥିତି ଦେଇଛନ୍ତି, ଏ ଦୁଇଟି ହାତ ଦେଇଛନ୍ତି, ଏ ହାତ ଦ୍ୱାରା ଆମେ ଭଗବାନଙ୍କର ନିମିତ୍ତ କର୍ମ କରିବା କଥା। ହସ୍ତୋଚ କର୍ମ, ଯେମିତି ଅମ୍ବରୀଶ ମହାରାଜ କରିଥିଲେ, ହରେ ମନ୍ଦିର ମାର୍ଜନା ଦିଶୁ, ହାତ ଦ୍ୱାରା ମନ୍ଦିର ମାର୍ଜନା ଇତ୍ୟାଦି ସେ କରୁଥିଲେ। ଯଦିଓ ସମଗ୍ର ପୃଥିବୀରେ ସମ୍ରାଟ ଥିଲେ କିନ୍ତୁ ତଥାପି ସେ ମନ୍ଦିର ମାର୍ଜନା କରୁଥିଲେ, ତାଙ୍କ ନିଜ ହସ୍ତ ଦ୍ୱାରା କରୁଥିଲେ, ସମଗ୍ର ପୃଥିବୀରେ ସମ୍ରାଟ ଥାଇକି ଏଇଭଳି କାର୍ଯ୍ୟ କରୁଥିଲେ ସେ। ତେଣୁ ହସ୍ତ ହେଉଛି କର୍ମସୁ ମନ ପାଦ ହେଉନ, ଆମେ ଯେଉଁ ମନ ଦେଇଛନ୍ତି ମନ ହେଉଛି ଭଗବାନଙ୍କର ଗୋଟେ ବିଭୂତି, ଇନ୍ଦ୍ରିୟାଣ ମନସ୍ତାସ୍ମି ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହିଛନ୍ତି। ତେଣୁ ଏଇ ମନ ଦ୍ୱାରା ଭଗବାନଙ୍କ ପାଦପଦ୍ମରେ ମନକୁ ଲଗେଇବା କଥା। ମନଟା ଲାଗୁନି, ଚଞ୍ଚଳ ନି ମନ କୃଷ୍ଣ, ମନଟା ସବୁବେଳେ ଚଞ୍ଚଳ, ଭଗବାନଙ୍କ ପାଦପଦ୍ମରେ ଲାଗୁନି। ତେଣୁ ଯତ ଷଷ୍ଠ ଅଧ୍ୟାୟରେ ସେଥିପାଇଁ ମନକୁ କେମିତି ନିୟନ୍ତ୍ରଣ କରିବ ଧ୍ୟାନ ମାଧ୍ୟମରେ ଭଗବାନ ସେ କଥା କହିଛନ୍ତି। ଯତଦ୍ୱତ ନିଶ୍ଚଳ ଦି ମନ ଚଞ୍ଚଳ ଅସ୍ଥିରମ ତତଦ୍ୱତ ଆତ୍ମ ନିୟମ ହିଁ ତଥା ଆତ୍ମନିଭ ସନ୍ଦେହ, ଯେତେବେଳେ ମନ ଚାଲିଯାଉଥିବ ଭଗବାନ ପାଦପଦ୍ମ ଦୂରକୁ ଆମେ ସେତେବେଳେ ପୁଣି ଭଗବାନ ପାଦପଦ୍ମ ଆଣି ଲଗାଉଥିବା। କେମିତି ଲଗେଇବା? ଏଇ ଭଗବାନଙ୍କର ଯେଉଁ କ୍ରୀଡ଼ା ସବୁ ରହିଛି, ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ଏଇ ଲୀଳା ସ୍ମରଣ ମାଧ୍ୟମରେ ଆମେ ମନକୁ ଭଗବାନ ପାଦପଦ୍ମରେ ଲଗେଇ ପାରିବା। ମନ ତତ୍ ପାଦ ଯୋଜନା ସ୍ମୃତିଆ, ଆମ ଯେଉଁ ସ୍ମୃତି ରହିଛି ଆମେ କେତେ କଥା ମନେ ରଖିପାରୁଛେ, ଏଇ ସ୍ମୃତି ଦ୍ୱାରା ଆମେ ଭଗବାନଙ୍କର ଏଇ ଯେଉଁ ଲୀଳା ସବୁ ରହିଛି, ଭଗବାନଙ୍କ ଯେଉଁ ଶ୍ଳୋକ ସବୁ ରହିଛି, ଏଇ ଶ୍ଳୋକକୁ ସବୁ ସ୍ମରଣ କରିବା କଥା। ଯେମିତି ପୂର୍ବ ଜନ୍ମରେ ଇନ୍ଦ୍ରଦ୍ୟୁମ୍ନ ରାଜା ଭଗବାନଙ୍କୁ ସ୍ତୁତି କରୁଥିଲେ, କିନ୍ତୁ ପରେ ଯେତେବେଳେ ସେ ଅଭିଶାପଗ୍ରସ୍ତ ହେଲେ, ଗଜ ଶରୀର ପ୍ରାପ୍ତ ହେଲେ, କିନ୍ତୁ ଭଗବାନ କୃପାରୁ ତାଙ୍କ ପୂର୍ବ ଜନ୍ମର ସ୍ମୃତି ମନେ ଆସିଲା, ସ୍ମୃତି ମନେ ପଡ଼ିଲା, ସ୍ମୃତି ଆସିଗଲା ଭଗବାନଙ୍କର କୃପାରୁ। ତେଣୁ ପୂର୍ବ ଜନ୍ମର ଯେଉଁ ସ୍ତୁତି ସବୁ କରିଥିଲେ, ସେଇ ସ୍ତୁତିକୁ ସେ ଗଜ ଶରୀରରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ନମୋ ନମସ୍ତେ ଖିଳ କାରଣାୟ ନିଷ୍କାରଣାୟ ଅଦ୍ଭୁତ କାରଣାୟ ସର୍ବାଗମାନାୟ ମହାନବାୟ, ଏଭଳି ଭାବରେ ସ୍ତୁତି ସେ କରିଛନ୍ତି। ସେଥିପାଇଁ ପୂର୍ବତ ନାରାୟଣ କହିଛନ୍ତି, ଆମେ ସମସ୍ତେ କିଛି କିଛି ଏଇ ସ୍ତୁତି ବା ଏଇ ମନ୍ତ୍ର କିଛି ସ୍ମରଣ କରିବା କଥା। ଯେମିତି ଗଜରାଜଙ୍କର ସ୍ମୃତି ଆସିଗଲା, ସେଭଳି ଭାବରେ ଆମେ ହୁଏତ କେତେବେଳେ ଆମର କ'ଣ ପତନ ହେଇଯାଇପାରେ। ତେଣୁ ଆମେ ଯଦି କିଛି ଏଇ ସ୍ତୁତି ମନେ ରଖିଥିବା ବା ଏଇସବୁ ଶ୍ଳୋକ ମନେ ରଖିଥିବା, ତାହେଲେ ଭଗବାନ କୃପାରୁ ପୁଣି ଆମର ସେସବୁ ମନେ ଆସି ପହଞ୍ଚିବ। ତେଣୁ ସେ କଥା ନଳଦୂର ମଣିଗୁର କହୁଛନ୍ତି, ସ୍ମୃତିଆ ଶିର ତବ ନିବାସ ଜଗତ ପ୍ରଣାମୀ। ଆମେ ଯେଉଁ ଶିର ପ୍ରଦାନ କରିଛନ୍ତି, ଭଗବାନ ମସ୍ତକ ପ୍ରଦାନ କରିଛନ୍ତି, ଆମର ଏଇ ଉତ୍ତମାଙ୍ଗ ଯେତେ ଅଙ୍ଗ ଭିତରେ ସବୁଠାରୁ ଶ୍ରେଷ୍ଠ ଅଙ୍ଗ ହେଉଛି ଆମର ଶିର। ତେଣୁ ଶିର ତବ ନିବାସ ଜଗତ ପ୍ରଣାମୀ, ଏଇ ଶିର ଦ୍ୱାରା ଏଇ ମସ୍ତକ ଦ୍ୱାରା ଆମେ ଭଗବାନଙ୍କ ପ୍ରଣାମ କରିବା କଥା। ଶିର ତବ ନିବାସ ଜଗତ ପ୍ରଣାମୀ, ଏଇଭଳି ଭାବରେ ଏ କୁବେରଙ୍କର ସନ୍ତାନ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ସ୍ମୃତିଆ ଶିର ତବ ନିବାସ ଜଗତ ପ୍ରଣାମୀ ଦୃଷ୍ଟି ଶତାନ ଦର୍ଶନେସ୍ତୁ ଭଗବତ କରୁନା। ଆମର ଦୃଷ୍ଟି କିଭଳି ବ୍ୟବହାର କରିବା କଥା, ନୟନେ ନାରାୟଣ, ଆମର ଯେଉଁ ନୟନ ରଖା ହେଇଛି ଭଗବାନ ଦେଇଛନ୍ତି, ଏଇ ଯେଉଁମାନେ ଅନ୍ଧ ହୋଇଯାଇଛନ୍ତି ସେମାନେ କିଛି ଦେଖିପାରୁନାହାନ୍ତି, କିନ୍ତୁ ଭଗବାନ ଉପରେ ଆମକୁ ଦୃଷ୍ଟି ଦେଇଛନ୍ତି, ସେ ଦୃଷ୍ଟିରେ ଆମେ ଯଦି ଭଗବାନଙ୍କ ରୂପକୁ ଦର୍ଶନ ନ କରିବା, କିଭଳି ଭଗବାନ ବେଣୁ ବଣନ୍ତ ମରବିନ୍ଦ ଦଳାୟତାକ୍ଷ ବ୍ରହ୍ମାବତଂ ସମାସିତା ମଦ ସୁନ୍ଦରାଙ୍ଗଂ ଚନ୍ଦ୍ରକୋଟି କମନୀୟ ବିଶେଷ ଶୋଭଂ ଗୋବିନ୍ଦ ମାରି ପୁରୁଷଂ ତମହଂ ଭଜାମି। ଭଗବାନ ଯେଉଁ ଚକ୍ଷୁ ଦେଇଛନ୍ତି, ଏଇ ଚକ୍ଷୁ ଦ୍ୱାରା ଆମେ ଭଗବାନଙ୍କ ରୂପ ଦେଖିବା କଥା। ତେଣୁ ଭଗବାନ ଭକ୍ତ ସେମାନେ ଆମର ଇନ୍ଦ୍ରଙ୍କର 1000 ଚକ୍ଷୁ ହୋଇଯାଇଛି। ଇନ୍ଦ୍ର ଯେତେବେଳେ ଅହଲ୍ୟାଙ୍କ ପ୍ରତି ଅସଦାଚରଣ କରୁଥିଲେ, ସେ ସମୟରେ ଗୌତମ ମୁନି ତାଙ୍କୁ ଅଭିଶାପ ଦେଇଥିଲେ ଯେ ତମର ସମସ୍ତ ଶରୀର ଧ୍ୱନି ଦ୍ୱାରା ଆଚ୍ଛାଦିତ ହୋଇଯିବ। ତେଣୁ ତାଙ୍କୁ ବହୁତ ଖରାପ ଲାଗିଲା, ସେ ପୁଣି ତାଙ୍କୁ ପ୍ରାର୍ଥନା କଲେ। ପ୍ରାର୍ଥନା କରିବାରୁ ଗୌତମ ମୁନି ତାକୁ ତାଙ୍କର ଅଭିଶାପ ଟିକେ ପରିବର୍ତ୍ତନ କଲେ, କହିଲେ ତମର ଏଇଟା ସବୁ ଆଖିରେ ପରିଣତ ହୋଇଯିବ, ଚକ୍ଷୁରେ ପରିଣତ। ସେ ଯେଉଁ ସହସ୍ରାକ୍ଷ ବୋଲି କହିବ, ତାଙ୍କୁ ମଧ୍ୟ କ'ଣ କହିଲେ ଇନ୍ଦ୍ରଙ୍କୁ, ଇନ୍ଦ୍ରଙ୍କ ସବୁ ସଦସ୍ୟରା ଖାଲି ଆଖି ରହିଛି, ଚକ୍ଷୁ ରହିଛି। ତେଣୁ ସେଇ ଚକ୍ଷୁ ଦ୍ୱାରା ସେ ଭଗବାନଙ୍କୁ ଦର୍ଶନ କରିପାରିବେ, ଏ ଗୋଟେ ସୁଯୋଗ ତାଙ୍କୁ ଦିଆଯାଇଛି। ତେଣୁ ଗୋପୀମାନେ ଭଗବାନ ପ୍ରାର୍ଥନା ସେମାନେ ନିନ୍ଦା କରୁଛନ୍ତି, ବିଧି ବା ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି। କୋଟି ନେତ୍ର ଗୋପୀମାନେ ବେଦୀକୁ ନିନ୍ଦା କରୁଛନ୍ତି। ଯୋଉ ଭାଗବତର ଦଶମ ସ୍କନ୍ଧ 31 ଅଧ୍ୟାୟରେ ସେ କଥା ସେ କହୁଛନ୍ତି, ଯେ ଅଟଦିଜତ ଭବାନ ନିପାରଣ ତ୍ରୁଟି ଯୋଗାୟତେ ତମ ତପସ୍ୟତା କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚେ ଜଡ଼ ଦୀକ୍ଷତା ପଦ୍ମପ୍ରଦୃଷାମ। ସେ କହୁଛନ୍ତି ଭଗବାନ ତ ଚାଲିଯାଉଛନ୍ତି, ଅରଣ୍ୟକୁ ଚାଲିଯାଉଛନ୍ତି, ବୃନ୍ଦାବନକୁ ଚାଲିଯାଉଛନ୍ତି, ଏଇ ଯେଉଁ ତ୍ରୁଟି ପରିମାଣ ଯେଉଁ କୁହାଗଲା ବ୍ରହ୍ମାଙ୍କର ଗୋଟିଏ ତ୍ରୁଟିର ପରିମାଣ ଆମର ପୃଥିବୀ ପୃଷ୍ଠରେ 1 ବର୍ଷ, କିନ୍ତୁ ଗୋପୀମାନଙ୍କୁ ସେ ତ୍ରୁଟି ପରିମାଣ କିଭଳି ଲାଗୁଛି
ନା ଗୋଟେ ଯୁଗ ଗୋଟେ ଦଶ ବର୍ଷ ଭଳି ଲାଗୁଛି
କାହିଁକି ନା ଭଗବାନଙ୍କ ବିରହରେ ତ୍ରୁଟି ଯୁଗାୟତେ
ଆପଣ ଯେତେବେଳେ ଗୋପୀମାନେ ତାଙ୍କର ଭଗବାନଙ୍କ ବିରହରେ ଏଇ ଗୀତ ଗାନ କରୁଛନ୍ତି
ଯେ ଆପଣ ଯେତେବେଳେ କାନନରେ ରହିଯାଉଛନ୍ତି ଅଟଜତ ଭବାନ ଆମି ପାନ ଦିନବେଳା ଯେତେବେଳେ ଆପଣ କାନନରେ ରହିଯାଉଛନ୍ତି ସେତେବେଳେ ତ୍ରୁଟି ଯୁଗାୟତେ ଗୋଟେ ତ୍ରୁଟି ଆମକୁ ଗୋଟେ ଯୁଗ ଭଳି ଲାଗୁଛି ଦଶ ବର୍ଷ ଭଳି ଲାଗୁଛି ତପସ୍ୟତା ଆପଣ ଯେତେବେଳେ ନ ଦେଖୁଛୁ ପୁଣି ଯେତେବେଳେ ଆପଣ କରୁଛନ୍ତି ସଦାବେଳେ କୁଟିଳ କୁନ୍ତଳ ଶ୍ରୀ ମୁଖେ ଆପଣ ଯେଉଁ ସୁନ୍ଦର ମୁଖ କୁନ୍ତଳ ଦ୍ୱାରା ଆବୃତ ଆପଣ ଯେଉଁ ସୁନ୍ଦର କେଶ ଦ୍ୱାରା ଆବୃତ ଆପଣ ଯେଉଁ ନୟନ ପଦ୍ମ ଆମେ ଦେଖୁଛୁ ତ୍ରୁଟି ଯୋଗାୟତେ ଜଟାଧିଜତ ଭବାନ ଆମି ପାହାନ ତ୍ରୁଟି ଯୋଗାୟତେ ତମ ଉପସ୍ଥାନ କୁଟିଳ କୁନ୍ତଳ ଶ୍ରୀ ମୁଖ ଜଡ଼ ଦୀକ୍ଷତା ପଦ୍ମକୁ ଦୁଷାନ ଯେତେବେଳେ ତାଙ୍କର ଏଇ ଯେଉଁ ବିଧି ବା ବ୍ରହ୍ମା ଯେଉଁ ତାଙ୍କର ଚକ୍ଷୁରେ ପଲମ ସୃଷ୍ଟି କରିଛନ୍ତି ସେଥିପାଇଁ ସେ ତାଙ୍କୁ ନିନ୍ଦା କରନ୍ତି କିନ୍ତୁ ଆମକୁ କୋଟି ନେତ୍ର ଦେବା କଥା ଭଗବାନ ରୂପ ଦେଖିବା ପାଇଁ କିନ୍ତୁ ଆମକୁ ଦୁଇଟି ନେତ୍ର ଦେଇଛ ତା ଦେହରେ ପୁଣି ଦେଇଛ ପଲକ ଦେଇଛ ପଲକ ଯେତେବେଳେ ପଡ଼ିଯାଉଛି ଭଗବାନ ଯେତେବେଳେ ଫେରୁଛନ୍ତି ସନ୍ଧ୍ୟାବେଳେ ତାଙ୍କର ସୁନ୍ଦର ମୁଖକୁ ଦେଖି ଏ ଗୋଟିଏ ଦିନ ସାରା ସେମାନେ ମୃତ ହୋଇ ରହିଛନ୍ତି ଗୋପୀମାନେ ତେଣୁ ଭଗବାନ ତ କରୁଛନ୍ତି ତାଙ୍କର ଜୀବନ ପୁଣି ଆସୁଛି ତେଣୁ ଭଗବାନ ରୂପ ଦେଖି ସେଇ ସମୟରେ ସେ ବିଧିକୁ ନିନ୍ଦା କରୁଛନ୍ତି କାରଣ ଦେଖିଲା ବେଳକୁ ଭଗବାନଙ୍କ ରୂପକୁ ତାଙ୍କର ଚକ୍ରରେ ଯେତେବେଳେ ପଲଟ ପଡ଼ିଯାଉଛି ସେତେବେଳେ ସେ ବହୁତ କଷ୍ଟପ୍ରାପ୍ତ ହେଉଛନ୍ତି ସେଥିପାଇଁ ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି ତେଣୁ ଏଭଳି ଭାବରେ ଭଗବାନ ଯେଉଁ ସବୁ ଲୀଳା ରହିଛି କ୍ରୀଡ଼ନ୍ତମ୍ ଯଦୃଶେ ପୂର୍ବତ ଅବ୍ଦମ୍ କ୍ରୀଡ଼ନ୍ତମ୍ ଭଗବାନ ଏଇଭଳି ଭାବରେ ଗୋଟେ ବର୍ଷ କ୍ରୀଡ଼ା କରୁଛନ୍ତି ତାଙ୍କର ଗୋପବାଳମାନଙ୍କ ସହିତ ତାଙ୍କର ବର୍ଷାମାନଙ୍କ ସହିତ ଗୋଟିଏ ବର୍ଷ ବିତି ଯାଇଛି ତେଣୁ ବର୍ତ୍ତମାନ ବ୍ରହ୍ମାଙ୍କର ଯେଉଁ ଭୟ ଟିକେ ଥିଲା ବର୍ତ୍ତମାନ ସେ ଭୟ ଆହୁରି ଘନୀଭୂତ ହୋଇଗଲା ପ୍ରାର୍ଥନା କରିବେ ଦଶମ ଶ୍ରେଣୀ ଆ ପର ଅଧ୍ୟାୟରେ ସେ ପ୍ରାର୍ଥନା କରିବେ ବ୍ରହ୍ମା କହିଲେ ବୋଧେ ମୋର ଚାକିରି ଚାଲିଗଲା ଆଜି ଯେଉଁ ଶହେ ଜନ୍ମ ଧରିକି ମୁଁ ପୁଣ୍ୟ କାର୍ଯ୍ୟ କରିଥିଲି ଶହେ ଜନ୍ମ ଧରି ପୁଣ୍ୟ କାର୍ଯ୍ୟ କରିଥିବା ଫଳରେ ମୁଁ ଆଜି ବ୍ରହ୍ମା ବୋଧ ପ୍ରାପ୍ତ ହେଲି ଏଇ ଯେଉଁ ଭୁଲ କଲି ଏଇ ଯେଉଁ ଅପରାଧ କଲି ଭଗବାନ ପ୍ରତି ତାହେଲେ ମୋର ଆଜି ଚାକିରିଟି ଚାଲିଯିବ ଭଗବାନ ଏଇଠି ପ୍ରକୃତରେ ସେୟା ହେଇଯାଇଛି ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ବ୍ରହ୍ମା ଯେତେବେଳେ ଯାଇକିରି ପହଞ୍ଚନ୍ତି ତାଙ୍କର ଲୋକରେ ବ୍ରହ୍ମ ଲୋକରେ ସତ୍ୟ ଲୋକରେ ସେଠି ଦେଖିଲା ବେଳକୁ ତାଙ୍କର ଯେଉଁମାନେ ଅଛନ୍ତି ସେକ୍ୟୁରିଟି ସେ ତାଙ୍କୁ ଆଲାଉ କରିନାହାନ୍ତି ଦେଖିଲେ କ'ଣ ପାଇଁ ଆଶ୍ଚର୍ଯ୍ୟ ହେଉଛନ୍ତି ବ୍ରହ୍ମା ବହୁତ କଷ୍ଟରେ ତାଙ୍କୁ ବୁଝାସୁଝା କରିକି କହିଲେ ଟିକେ ମୋତେ ଖାଲି ଟିକେ ଦେଖେଇ ଦିଅ ତମର କିଏ ବ୍ରହ୍ମା ଅଛନ୍ତି ଭିତରେ ବୋଲି କହୁଛ ଦେଖିଲା ବେଳକୁ ଆଙ୍କର ଭଳି ରୂପ ଧରି ଆଉ ଜଣେ ବସିଛନ୍ତି ତାଙ୍କର ତାଙ୍କର ଯେଉଁ ରହିଛି ସିଂହାସନ ରହିଛି ସେ ସିଂହାସନରେ ବସିଛନ୍ତି ସିଏ ପ୍ରକୃତରେ ଭଗବାନ ନିଜକୁ ବ୍ରହ୍ମା ରୂପରେ ପରିବର୍ତ୍ତିତ କରି ବା ବ୍ରହ୍ମ ରୂପ ଧାରଣ କରି ବ୍ରହ୍ମ ଲୋକରେ ବର୍ତ୍ତମାନ ଅଧିଷ୍ଠିତ ହେଇଥିଲେ ତେଣୁ ବ୍ରହ୍ମା ଯେତେବେଳେ ଦେଖିଲେ ମୋର ବ୍ରହ୍ମ ଲୋକର ଆଉ ସ୍ଥାନ ନାହିଁ ସେତେବେଳେ ସେ ପୁଣି ଫେରି ଆସିଛନ୍ତି ଗୋଟିଏ ପଲକ ଭିତରେ ଏସବୁ କାର୍ଯ୍ୟ ହେଇଯାଇଛି ତେଣୁ ସେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ସ୍ତୁତି କରିବେ ଯେ ମୋର ତଦସ୍ତୁ ମିନାଥ ସଭୂରି ଭାଗ ଗଡ଼ୈତ୍ର ବାମ୍ୟତ୍ର ତୁରା ତିରସ୍ଥାନ ଜେନା ହମେ କୋପି ଭଗତ ଜନାନ କ'ଣ ତବ ପାଦ ପଲ୍ଲବମ୍ ଆମ ମୋତେ ଏଇ ଭବ ବା ଏଇ ବ୍ରହ୍ମ ଜନ୍ମ ଦିଅନ୍ତୁ ବା ଯେକୌଣସି ଗୋଟେ ପଶୁପକ୍ଷୀ ଜନ୍ମ ଦିଅନ୍ତୁ କିନ୍ତୁ ମୁଁ ଆପଣଙ୍କର ଗୋଟେ ନିଜ ଜନ୍ମ ନେଇ ଆପଣଙ୍କର ପାଦ ସେବାରେ ଯିବାକୁ ପାଇବି ଏଇଭଳି ଭାବରେ ଦଶମ ଶହ ଚଉଦ ଅଧ୍ୟାୟରେ ସେ ସବୁ ସ୍ତୁତି କରିବେ ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବନ୍ଦ କି ଦାୟୀ ଗୋଟ ଆନନ୍ଦ ଜୟ ଶ୍ରୀ ଗୋପାଳ।